ମୋ ନାଁ ପ୍ରଭାସିନୀ ଜାନି, ଏବି ସାହି ଘର, ଯେତିପଡ଼ା ଜିତି, ଖଜୁରୀପଡ଼ା ବ୍ଲକ, କନ୍ଧମାଳ ଜିଲ୍ଲା। ମୁଁ ଆଜି କହିବାକୁ ଚାହୁଁଛି ଧନିଆ ପତ୍ର ଚଟଣୀ। ଧନିଆ ପତ୍ରକୁ ପ୍ରଥମେ ଆଣିକି ଭଲ ଭାବରେ ଧୋଇଦେବ, ରଖିଦେବ ଗୋଟେ ଜାଗାରେ। ତାପରେ କଞ୍ଚା ଲଙ୍କା, ରସୁଣ, ଅଦା କୁ ଛେଚି ଦେବ, ତେନ୍ତୁଳି ଟିକେ ପକେଇବ, ତାକୁ ଧନିଆ ପତ୍ରକୁ ବାଟି ଦେବ ଚିକେନ କିନା। ତାପରେ ସବୁ ମିକ୍ସ କରିଦେବ, ଅଦା ରସୁଣ ଲଙ୍କା ସବୁ ମିକ୍ସ କଲା ପରେ ସିଏ ଟିକେ ଖଟା ପଡ଼ିଯାଏ ତେନ୍ତୁଳି, ତାକୁ ଟିକେ ଗୁଡ଼ ପକେଇବ, ଅଳ୍ପ ଟିକେ ଲୁଣ ଟିକେ ପକେଇବ। ହେଇଗଲା ଧନିଆ ପତ୍ର ଚଟଣୀ।